ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ନିର୍ବାଚନ ଆୟୋଗ ପଞ୍ଚମ ଏବଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ନାସିକ୍ ଜିଲ୍ଲାର ଡିଣ୍ଡୋରିଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି. ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି. ଦେଶର ନାଗରିକତା ସଂଶୋଧନ ନିୟମ 2024 ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପ୍ରଥମ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା. ନିର୍ବାଚନ ଆୟୋଗ ପଞ୍ଚମ ଏବଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି. ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର, ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନରେ ନିୟୋଜିତ ପର୍ଯ୍ୟବେକ୍ଷକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି. ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ 49 ସଂସଦୀୟ କ୍ଷେତ୍ର ଏବଂ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ 57 ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକମାନଙ୍କ ସହ ନିର୍ବାଚନ ଆୟୋଗ ଏହି ବୈଠକ କରିଛନ୍ତି. ଆସନ୍ତା 20 ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଷଷ୍ଠ ପର୍ଯ୍ୟାୟ ମତଦାନ 25 ତାରିଖରେ ଅନୁଷ୍ଠିତ ହେବ. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ନାସିକ୍ ଜିଲ୍ଲାର ଡିଣ୍ଡୋରିଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି. ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି କୋଭିଡ୍ ମହାମାରୀ ପରିସ୍ଥିତିରେ ଆମ ଦେଶ ଯେଭଳି କାର୍ଯ୍ୟ କରିଛି ସେଥିପାଇଁ ସମଗ୍ର ବିଶ୍ୱ ପ୍ରଶଂସା କରିଛି. ଶ୍ରୀ ମୋଦି କହିଛନ୍ତି ନାସିକ୍ର ବିଭିନ୍ନ ଗ୍ରାମରେ 600 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ ଅନେକ ଜନଔଷଧୀ କେନ୍ଦ୍ରମାନ ସ୍ଥାପନ କରାଯାଇଛି. ସେ ଆହୁରି କହିଛନ୍ତି ଏନ୍ଡିଏ ସରକାର କୃଷକ, ଯୁବା, ମହିଳା ଏବଂ ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ କରିବା ପାଇଁ ବଦ୍ଧପରିକର। ସେହି ଅଞ୍ଚଳର ପିଆଜ ଚାଷୀମାନଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ପିଆଜ ରପ୍ତାନୀ ହାର 35% ବୃଦ୍ଧି ହୋଇଛି। ସରକାର ପିଆଜ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିଥିବା ସେ କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ୍ ଶୋ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶାହାଙ୍କ ରୋଡ୍ ଶୋରେ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସମେତ 3 ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଉପସ୍ଥିତ ଥିଲେ। ଶ୍ରୀ ଶାହାଙ୍କ ର୍ୟାଲିରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି। ଚଳିତ ନିର୍ବାଚନ ପ୍ରଚାରରେ ଶ୍ରୀ ଶାହା ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି। ଆଜି ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚ ସିଧାସଳଖ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ସରୋଡ଼ାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଓଡ଼ିଶାରେ ଚାଷୀର ଆୟ ସର୍ବନିମ୍ନ, ପଡ଼ୋଶୀ ଛତିଶଗଡ଼ ବହୁ ପଛରେ ରାଜ୍ୟର ମାନ୍ୟତା ପାଇଁ ମଧ୍ୟ ସେଠାକାର ଚାଷୀମାନଙ୍କର ଆୟ ଓଡ଼ିଶା ତୁଳନାରେ ଅଧିକ। ଛତିଶଗଡ଼ରେ ବିଜେପି ସରକାର ଧାନ କ୍ୱିଣ୍ଟାଲ ପିଛା 3100 କିଣୁଛି। ଓଡ଼ିଶାରେ ବିଜେପି ଶାସନକୁ ଆସିଲେ ଚାଷୀମାନେ ଏହି ସୁବିଧା ପାଇପାରିବେ। ବିଜେପି ସରକାର ଆସିଲେ ଓଡ଼ିଶାରେ ରାସ୍ତା ନଥିବା 6412 ଗ୍ରାମରେ 2 ବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ଅବସରରେ ଦାଦନ ସମସ୍ୟା, ରାସନ ସାମଗ୍ରୀ, ରାମମନ୍ଦିର, ରତ୍ନଭଣ୍ଡାର ଚାବି, କୃଷି ଓ କୃଷକ, ଆୟୁଷ୍ମାନ ଭାରତ ଯୋଜନା ଏବଂ ମାଓବାଦୀ ସମ୍ପର୍କରେ ରାଜ୍ୟର ସ୍ଥିତି ବିଷୟରେ ଶ୍ରୀ ଶାହା ସମ୍ବୋଧନ କରିଥିଲେ। କଟକଠାରେ ରୋଡ୍ ଶୋ ସାରି ଶ୍ରୀ ଶାହା ଭୁବନେଶ୍ୱରରେ ପହଞ୍ଚ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେବେ। ପରେ ସେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଆଜି ମଧ୍ୟ ବଲାଙ୍ଗୀରରେ ଅନୁଷ୍ଠିତ ଏକ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଉଦ୍ବୋଧନ ଦେଇଛନ୍ତି। ପୂର୍ବରୁ ଯେମିତି ଚାଷୀଙ୍କର ଋଣ ଛାଡ଼ ହୋଇଥିଲା, ଆମେ ସରକାରକୁ ଆସିଲେ ପୁଣି ଚାଷୀଙ୍କ ଋଣ ଛାଡ଼ କରିବୁ ବୋଲି ଶ୍ରୀ ଗାନ୍ଧି କହିଥିଲେ। ବିହାରରେ ପଞ୍ଚମ ତଥା ଅବଶିଷ୍ଟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଲୋକସଭା ସଂସଦୀୟ କ୍ଷେତ୍ରରେ ଜୋରସୋରରେ ପ୍ରଚାର ଚାଲିଛି। ଏନ୍ଡିଏ ଓ ମହାମେଣ୍ଟର ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ଛାଡ଼ୁନାହାନ୍ତି। ବିଜେପି ସଭାପତି ତଥା ଦଳର ଷ୍ଟାର୍ ପ୍ରଚାରକ ଜେପି ନଡ୍ଡା ଆଜି ସିଓହର ସଂସଦୀୟ କ୍ଷେତ୍ର ଅଧୀନ ପୂର୍ବ ଚମ୍ପାରଣ ଜିଲ୍ଲାର ସିରୋନାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଧର୍ମ ଆଧାରରେ ସଂରକ୍ଷଣ ଦେଇ କଂଗ୍ରେସ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରୁଛି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଛନ୍ତି। ବିଜେପି ଅଧ୍ୟକ୍ଷ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତୁଷ୍ଟିକରଣ ଏବଂ ଜାତି ଆଧାରିତ ରାଜନୀତିକୁ ଶେଷ କରିଛନ୍ତି କାରଣ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ସଂକଳ୍ପ ନେଇଛନ୍ତି। ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ଏନ୍ଡିଏ ନେତା ଚିରାଗ ପାଶ୍ୱାନ୍ ଉପେନ୍ଦ୍ର ଖୁସ୍ୱା ମଧ୍ୟ ମହାମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିଥିଲେ। ମହାମେଣ୍ଟଠାରୁ ଆରମ୍ଭ କରି କଂଗ୍ରେସ ଆର୍ଜେଡି ଏବଂ ବିକାଶଶୀଳ ଇନ୍ସର୍ଟ ପାର୍ଟି ଭିଆଇପିର ନେତାମାନେ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ର୍ୟାଲିମାନ କରୁଛନ୍ତି। ଆନ୍ଧ୍ରପ୍ରଦେଶରେ ଉପୁଜିଥିବା ନିର୍ବାଚନ ପରର ହିଂସା ସମ୍ପର୍କରେ କାରଣ ଦର୍ଶାଇବା ପାଇଁ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କମିଶନ ଏହି ବରିଷ୍ଠ ଅଧିକାରୀମାନଙ୍କୁ ଆସନ୍ତାକାଲି ନୂଆଦିଲ୍ଲୀ ଡାକିଛନ୍ତି। ସେମାନେ କମିଶନଙ୍କ ପାଖରେ ଯେପରି ଭବିଷ୍ୟତରେ ଏଭଳି ହିଂସାତ୍ମକ ଘଟଣା ନ ଘଟିବ ସେଥିପାଇଁ କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବେ। ନିର୍ବାଚନ ପରର ଏଭଳି ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମୁଖ୍ୟ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ କୌଣସି ପରିସ୍ଥିତିରେ ଏଭଳି ହିଂସା ଯେପରି ନ ଘଟେ ସେଥିପାଇଁ ତାଗିଦ କରିଛନ୍ତି। ଗଣତନ୍ତ୍ରରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ ବୋଲି କମିଶନ ବାରମ୍ଭାର ଗୁରୁତ୍ୱ ଦେଇଆସୁଛନ୍ତି। ଆପ୍ ସାଂସଦ ସ୍ୱାତି ମାଲିୱାଲଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିରବତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଦଳୀୟ ନେତ୍ରୀ ସାଜିଆ ଇଲ୍ମି କହିଛନ୍ତି କେଜରିୱାଲ ତାଙ୍କ ବାସଭବନରେ ଘଟିଥିବା ଘଟଣା ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଉଚିତ। ସ୍ୱାତି ମାଲିୱାଲଙ୍କ ସହ ଅସଦାଚରଣ କରିଥିବା ତାଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କେଜରିୱାଲଙ୍କୁ ପଚାରିଛନ୍ତି। ନୂଆଦିଲ୍ଲୀରେ ଭାରତ ୟୁଏଇ ରାଷ୍ଟ୍ରଦୂତ ସମ୍ବନ୍ଧୀୟ ଯୁଗ୍ମ କମିଟିର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଶ୍ରମ ଭିସା ଦେଶାନ୍ତର ନାଗରିକତା ଏବଂ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ସମନ୍ୱୟ ଏବଂ ସହଯୋଗକୁ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ୟୁଏଇରେ ଥିବା ଭାରତୀୟ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ୟୁଏଇ ବିସ୍ତୃତ ସୂଚନା ଦେଇଥିଲା। ଉଭୟ ଦେଶର ରାଷ୍ଟ୍ରଦୂତ ପାରସ୍କରିକ ସ୍ୱାର୍ଥ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥକୁ ପ୍ରୋହାହିତ କରିବା ଭିସା ସୁବିଧା ପରିବହନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେଶରେ ନାଗରିକତା ସଂଶୋଧନ ନିୟମ 2024 ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପ୍ରଥମ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା 14 ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ୟ ଆବେଦନକାରୀଙ୍କୁ ଇମେଲ୍ ଜରିଆରେ ଡିଜିଟାଲ୍ ସ୍ୱାକ୍ଷରିତ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି। ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମାର୍ଚ୍ଚ 11 2024 ବିଜ୍ଞପ୍ତି ପ୍ରକାଶ ପାଇଥିବା ନାଗରିକତା ସଂଶୋଧନ ନିୟମ 2024 ପ୍ରମୁଖ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁଙ୍କ ସହ ଫ୍ରାନ୍ସ ଏବଂ ମୋନାକୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅସରଫ ଆଜି ଫ୍ରାନ୍ସର କାନ୍ସ 2024 ଭାରତ ପ୍ୟାଭିଲିୟନ୍କୁ ଉଦ୍ଘାଟନ କରିଛନ୍ତି। କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଭାରତ ପ୍ରଥମଥର ପାଇଁ ଭାରତ ପର୍ବ ଆୟୋଜନ କରୁଛି। କାନ୍ସରେ ଥିବା ଭାରତ ପ୍ୟାଭିଲିୟନ୍ ଭାରତୀୟ ଚଳଚ୍ଚିତ୍ର ସମୁଦାୟ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏଠାରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହିତ କରିବା, ବିତରଣ ଚୁକ୍ତି ସ୍ୱାକ୍ଷର, ବ୍ୟବସାୟ ବୈଠକ ଓ ବିଶ୍ୱର ପ୍ରମୁଖ ମନୋରଞ୍ଜନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୌହାଟୀଠାରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ଖେଳିଥିବା 12 ମ୍ୟାଚ୍ରୁ 16 ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପଞ୍ଜାବ 12 ମ୍ୟାଚ୍ରୁ ମାତ୍ର 8 ପଏଣ୍ଟ ସହ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ନିର୍ବାଚନ ଆୟୋଗ ପଞ୍ଚମ ଏବଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ନାସିକ୍ ଜିଲ୍ଲାର ଡିଣ୍ଡୋରିଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି। ଦେଶରେ ନାଗରିକତା ସଂଶୋଧନ ନିୟମ 2024 ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପ୍ରଥମ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା।